ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
ॐ नमो भगवते वासुदेवाय
हरे कृष्ण उपस्थ भक्त सुदनबृंद एवं अमर अंतरराष्ट्र अमर अंतरराष्ट्र कृष्ण भावना संघ अभिचरण कंग्रेगेशन डिपार्टमेंट मुख्य श्रीपाद उपानंद प्रभु अन्य वरिष्ठ भक्त सज्जन वृंद एवं मातृवृंद आज आमको अश्विनी मिश्र महाशय आमको भगवान कथा प्रचार करने सुजोग देर विभाग तरफ अनुष्ठान तरफ हार्दिक धन्यवाद अर्पण करुच्छ ये आमको गोटे अवसर मिलला आम कि भगवान कथा कह प्रकृत जीवर कर्तव्य हूँ भगवान सेवा करवा तेणु ये यू भूली जाइवर सी विभिन्न प्रकार दुख कष्ट भोग करती तेणु आज जो आमको गोटे सुजोग मिलला भगवान सेवार तेनाली सी आम सुजोग प्रदान कले तेणु सी प्रकृत धन्यवाद पात्र तेरे आम प्रभु कहते आम भगवदगीत किसी कथा कह जो मृत्यु जन्म मृत्यु विषय कि कथा कह आज जो कार्यक्रम रही प्रभु माँ जो रही केशरमणि मिश्र माताजी तर आज एक दिन प्रयाण एक दिन आज रही तेनालीरक्षे आम कि कथा कह आत्मार सदगति विधान पाई आम भगवदगीत भगवान से कथा कही विशेष भाव में जन मनुष्य जन्म प्राप्त होती मानने से यह सब जिन जाणी कथा ये सब कथा जानापी भगवान व्यवस्था करगवान ये जगन्नाथ मंदिर रही पाखे मत जो प्रभु कहले मुझे भावली जगन्नाथ मंदिर प्रोग्राम जहा जगन्नाथ मंदिर आम रोज ये जगन्नाथ मंदिर रही जगन्नाथ सब रही जगतर नाथ सीए आम समस्त नाथ हे नाथ नारायण हरि
हे नाथ नारायण हरि
जय गोपाल कृष्ण मुरारी
जय गोपाल कृष्ण मुरारी
जगतर नाथ आम प्रकृत में भौतिक जगत में आम सब अनाथ हो रहीचे आम शास्त्र वर्णना करें सब अनाथ हो जाइए से आम दुख कष्ट भोग करे आम प्रभुंर शरण से आम जाईना से मायादेवी शरण से मायादेवी बंदी मायादेवी अधीन आम बंदी होचे विभिन्न दुख कष्ट भोग करे आम अनाथ हो विभिन्न प्रकार दुख कष्ट भोग करे किंतु जदि आम जगन्नाथ शरण में जीवा तेल आम ये दुख कष्ट मुक्ति पाइबा तेणु ये जन्म मृत्यु चक्र भौतिक जगत में जहाँ जो मृत्यु संसार ये मृत्यु संसार भी कहुच्छे भगवदगीता नवम अध्याय भगवान से कथा कहले भगवदगीत जो ज्ञान भगवान दे मृत्यु को जय करने मृत्यु को कमी पार हो जापर ये पर्यंत वैज्ञानिक मैंने गवेषणा चली किंतु से समस्या समाधान करमर भगवदगीत जो भगवान कहले तेर अध्याय ये प्रकृत ज्ञान हूँ जन्म मृत्यु जरा व्याधि दुख दोषाणु दर्शनम भौतिक जगत में जो विभिन्न प्रकार दुख दुख रही मुख्य हूँ चारोटी दुख से हूँ जन्म मृत्यु जरा एवं व्याधि व्याधि व्यस्त हवा एवं विभिन्न प्रकार रोग प्राप्त हवा एवं अंतिम मृत्यु हो भौतिक जगतर हो मृत्यु संसार वर्तमानी आम यही संसार बर्तमान पथिक ही रहीचे मृत्यु संसार वर्तमानी भगवदगीता नवम अध्याय भगवान कहले भगवान भगवदगीत तीन प्रकार ज्ञान प्रदान कर गुह्य ज्ञान गुह्यतर ज्ञान एवं गुह्यतम ज्ञान गुह्य ज्ञान हूँ कौन ନା ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଗୁହ୍ୟ ଏ ଭୌତିକ ଜଗତରେ ସେ ଜ୍ଞାନ ଉପଲବ୍ଧ ନୁହଁ। ଏ ଭୌତିକ ଜଗତରେ ଉର୍ଦ୍ଧ୍ୱ ଯେଉଁ ଜ୍ଞାନ ରହିଛି ତାକୁ ଗୁହ୍ୟ ଜ୍ଞାନ କୁହାଯାଉଛି। ସେ ହେଉଛି ବ୍ରହ୍ମ ଜ୍ଞାନ। ଭଗବାନ ଯେଉଁ ରହିଛନ୍ତି ଭଗବାନଙ୍କୁ ତିନି ଭାବରେ ଅନୁଭୂତ ହୁଅନ୍ତି ଭଗବାନ, ଭାଗବତମରେ ବର୍ଣ୍ଣନା କରାଯାଇଛି। ବଦନ୍ତି ତତ୍ତ୍ୱବିଦ ତତ୍ତ୍ୱ ଯତ୍ ଜ୍ଞାନ ଅଦ୍ୱୟମ୍। ଆମେ ଏଇ ଯେଉଁ ଜ୍ଞାନ କଥା କହୁଛେ ଇଏ ଭୌତିକ ଜଗତର ଜ୍ଞାନ ନୁହଁ। ଭୌତିକ ଜଗତର ଜ୍ଞାନ ହେଉଛି ଦ୍ୱୈତ ଜ୍ଞାନ। ଦ୍ୱୈତ ଜ୍ଞାନ କହିଲେ ଆମେ ସେ ଜ୍ଞାନକୁ ବୁଝିପାରିବା ଯଦି ତା'ର ଆଉ ଗୋଟେ ସହିତ ରିଲେସନ୍ କରିବା ବା ତା ସହିତ ସମ୍ବନ୍ଧ ସ୍ଥାପନ କଲେ ଆମେ ସେଇଟାକୁ ବୁଝିପାରିବା। ଯେମିତି ଆମେ ଆନନ୍ଦ କଥା କହିବା, ଯଦି ଦୁଃଖ ନଥିବ ତାହେଲେ ଆନନ୍ଦର ପ୍ରଶ୍ନ ଆସୁନାହିଁ। ଏ ଭୌତିକ ଜଗତ ସେଇଭଳିଆ ଦ୍ୱନ୍ଦ୍ୱମୟ ଜଗତ ବୋଲି କୁହାଯାଏ। ତେଣୁ ଇଏ ହେଉଛି ସବୁ ଜ୍ଞାନ, ଏଠିକାର ହେଉଛି ଦ୍ୱୈତ ଜ୍ଞାନ। କିନ୍ତୁ ଏ ଭୌତିକ ଜଗତରେ ଯେଉଁ ଜ୍ଞାନ, ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ଜ୍ଞାନ ତାକୁ ଅଦ୍ୱୟ ଜ୍ଞାନ ବୋଲି କୁହାଯାଏ। ଆମର ପ୍ରଭୁପାଦ ମହାରାଜ ଯିଏକି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନ ସଂଘର ପ୍ରତିଷ୍ଠାତା ଆଚାର୍ଯ୍ୟ, ସେ କହନ୍ତି ସେ ହେଉଛନ୍ତି ଆବସଲ୍ୟୁଟ୍। କ'ଣ ଯେଉଁ କହିଲି ଏ ଯେଉଁ ଅଦ୍ୱୟ ଅଦ୍ୱୟ ଜ୍ଞାନ, ଅଦ୍ୱୟ ଜ୍ଞାନର ସେ ଇଂରାଜୀ ଅନୁବାଦ କରିଛନ୍ତି ଆବସଲ୍ୟୁଟ୍ ନଲେଜ୍, ଆବସଲ୍ୟୁଟ୍ ନଲେଜ୍। ଅଦ୍ୱୟ ଜ୍ଞାନକୁ ଆମେ ବୁଝିପାରିବା ନାହିଁ, କାରଣ ଆମର ଏଇଠି ଭୌତିକ ଜଗତରେ ଯେଉଁ ରହିଛି ଆମର ଜ୍ଞାନ ରହିଛି, ବୁଦ୍ଧି ରହିଛି ବା ଚିନ୍ତା କରୁଛେ, ଯାହା କରୁଛେ, ଯାହା ଅନୁଭୂତି ରହିଛି, ଏସବୁ ଦ୍ୱୈତ ଦ୍ୱୈତ ଜ୍ଞାନ। ଅଦ୍ୱୟ ଜ୍ଞାନ ବୁଝିବା ପାଇଁ ହେଲେ ଜଣେ ସେହିଭଳି ବ୍ୟକ୍ତି ପାଖକୁ ଯିବାକୁ ପଡ଼ିବ ଯିଏ ସେ ଜ୍ଞାନକୁ ଜାଣିଛନ୍ତି। ଯାହା ହଉ, ଭାଗବତରେ ସେ କଥା କୁହାଯାଇଛି ଅଦ୍ୱୟ ଜ୍ଞାନ ତତ୍ତ୍ୱ ଯେଉଁମାନେ ଜାଣନ୍ତି ସେମାନେ ଏଇ ଅଦ୍ୱୟ ଜ୍ଞାନକୁ ଏହିଭଳି ଭାବରେ ତିନି ଭାବରେ ଅନୁଭୂତ କରନ୍ତି। ସେମାନେ ବଦନ୍ତି ତାର ତତ୍ତ୍ୱବିଦ ତତ୍ତ୍ୱ। ତତ୍ତ୍ୱବିଦ୍ ମାନେ ସାଧାରଣତଃ ଲୋକମାନେ ତତ୍ତ୍ୱବିତ୍ ନୁହନ୍ତି। ଲୋକମାନେ ଯେଉଁ ଜୀବନଯାପନ କରନ୍ତି, ମନୁଷ୍ୟ ଜନ୍ମ ଯେଉଁ ପ୍ରାପ୍ତ ହେଲେ, ସେ ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ସେ ତତ୍ତ୍ୱ ଜିଜ୍ଞାସା କରିବ। ଜୀବସ ତତ୍ତ୍ୱ ଜିଜ୍ଞାସା ନାର୍ଥଦସ୍ୟ କର୍ମ ବି। ମନୁଷ୍ୟ ଜୀବନର ଉଦ୍ଦେଶ୍ୟ ନୁହଁ ଏହିଭଳି ଭାବରେ ଇନ୍ଦ୍ରିୟ ତୃପ୍ତିରେ ମାତି ରହିବା। ଧର୍ମସହି ଆପବର୍ଗସ୍ୟ, ସେ ଧର୍ମ ଆଚରଣ କରିବେ। ସେ ଧର୍ମ କିଭଳି ଧର୍ମ? ଆପବର୍ଗସ୍ୟ। ଏଇ ଯେଉଁ ଭୌତିକ ଜଗତରେ ଆମେ ଆସିଯାଇଛେ ହେଉଛି ପବର୍ଗ ଧର୍ମ। ପବର୍ଗରେ ଆମେ ରହିଛେ ବର୍ତ୍ତମାନ, ମୃତ୍ୟୁ ସଂସାର ବର୍ତ୍ତମାନ। ପବର୍ଗରେ ଯେଉଁ ରହିଛି ପାଞ୍ଚଟି ଶବ୍ଦ, ପାଞ୍ଚଟି ଅକ୍ଷର ରହିଛି, ପ ପ ବ ବ ମ, ଏ ପାଞ୍ଚଟି ଅକ୍ଷରକୁ ପବର୍ଗ ବୋଲି କୁହାଯାଏ। ଏ ଭୌତିକ ଜଗତର ରକ୍ଷଣ ହେଉଛି ସେଇଟା। ସମସ୍ତେ ପରିଶ୍ରମ କରିବେ ଏବଂ ପରିଶ୍ରମ କଲେ ଶରୀରରୁ ମୁଖରୁ ଫେଣ ବାହାରିବ, ଶରୀରରୁ ଝାଳ ବାହାରିବ, ଏସବୁ ହେବ, ପରିଶ୍ରମର ଲକ୍ଷଣ ବାହାରିବ। ଏବଂ ଏତେ ପରିଶ୍ରମ କଲେ ମଧ୍ୟ ସବୁକିଛି ନଷ୍ଟ ବ୍ୟର୍ଥ ହେଇଯାଏ। ସେ ପରିଶ୍ରମ କିଛି ଫଳ ପ୍ରାପ୍ତ ହେବ ନା ନା, ସେ ପରିଶ୍ରମ କେବଳ ଫଳ ହେଉଛି, ତା'ର ପରିଶ୍ରମ ବ୍ୟର୍ଥ ବୋଲି କୁହାଯାଏ, ବ୍ୟର୍ଥ ହେଇଯାଏ ସବୁକିଛି। ତେଣୁ ଏବଂ ଆଉ ଗୋଟିଏ ଏଇ ଯେଉଁ ପବର୍ଗର ରକ୍ଷଣ ହେଉଛି ଭୟ, ସମସ୍ତଙ୍କର ଭୟ ରହିଛି ଭୌତିକ ଜଗତରେ। ଏବଂ ଅନ୍ତିମ ପବର୍ଗର ରକ୍ଷଣ ହେଉଛି ମୃତ୍ୟୁ। ତେଣୁ ଏହି ଭୌତିକ ଜଗତକୁ କୁହାଯାଏ ମୃତ୍ୟୁ ସଂସାର। ଭଗବତ ଗୀତାର ଜ୍ଞାନ ଭଗବାନ ଦେଉଛନ୍ତି ଗୁହ୍ୟ ଗୁହ୍ୟତର ଗୃହତମ, ଆମେ ସେ କଥା କହୁଥିଲେ। ତିନି ପ୍ରକାର ଭାବରେ ଭଗବାନ ଅନୁଭୂତ ହୁଅନ୍ତି। ପ୍ରଥମ ହେଉଛି ବ୍ରହ୍ମେତି, ଭଗବାନଙ୍କ ପ୍ରାଥମିକ ଜ୍ଞାନ ହେଉଛି ବ୍ରହ୍ମ ଜ୍ଞାନ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି ଯେଭଳି ଭାବରେ ଆମେ ଦେଖିବା, ଯଦି ଗୋଟେ ଟ୍ରେନ୍ଟେ ଦୂରରୁ ଆସୁଛି ସନ୍ଧ୍ୟାବେଳେ ରାତିରେ, ଆମେ କେବଳ ଆଲୋକ ଦେଖିବା, ଆଉ କିଛି ଦେଖିପାରିବାନି ପ୍ରଥମେ। ତାପରେ ଆସ୍ତେ ଆସ୍ତେ ଦେଖିବା ସବୁ ଟ୍ରେନ୍ ଡବାମାନେ ଦେଖିବା, ଇଞ୍ଜିନ୍ ଦେଖିବା, ଇଞ୍ଜିନିୟର ପାଇଲଟ୍ ଅଛନ୍ତି ଦେଖିବା, ଅନ୍ୟାନ୍ୟ ସବୁ ପାସେଞ୍ଜର ସବୁ ରହିଛନ୍ତି, ବହୁତ କଥା ଆମେ ଦେଖିବା। ସେହିଭଳି ଭାବରେ ଭଗବାନ ସବୁ ଅଦ୍ୱୟ ଜ୍ଞାନ, ଭୌତିକ ଜଗତର ଉର୍ଦ୍ଧ୍ୱ ଜ୍ଞାନ ହେଉଛନ୍ତି ଭଗବାନ ଅଦ୍ୱୟ ଜ୍ଞାନ। ବଦନ୍ତି ତା ତତ୍ତ୍ୱବିଦ ତତ୍ତ୍ୱ, ଯେଉଁମାନେ ତତ୍ତ୍ୱ ଜାଣନ୍ତି ତାଙ୍କୁ ଏହିଭଳି ଭାବରେ ଅଦ୍ୱୟ ଜ୍ଞାନ ତତ୍ତ୍ୱକୁ ଏହିଭଳି ଭାବରେ ସେମାନେ ଅନୁଭବ କରନ୍ତି। ପ୍ରାଥମିକ ଅନୁଭୂତି ହେଉଛି ବ୍ରହ୍ମ ଜ୍ଞାନ, ବ୍ରହ୍ମେତି। ଏ ବ୍ରହ୍ମ ଜ୍ଞାନ ହେଉଛି ଭଗବତ ଗୀତାରେ ଯେଉଁ ଭଗବାନ ଜ୍ଞାନ ଦେଇଛନ୍ତି ସେ ହେଉଛନ୍ତି ଗୁହ୍ୟ ଜ୍ଞାନ, ବ୍ରହ୍ମ ଜ୍ଞାନ। ତେଣୁ ଅନ୍ତତଃ ପକ୍ଷେ ଯେଉଁମାନେ ବ୍ରାହ୍ମଣ ସେମାନେ ବ୍ରହ୍ମକୁ ଜାଣନ୍ତି, ସେଥିପାଇଁ ସେମାନେ ହେଉଛନ୍ତି ବ୍ରାହ୍ମଣ, ବ୍ରହ୍ମ ଜାଣନ୍ତି ଇତି ବ୍ରାହ୍ମଣ। ତେଣୁ ଆର ଉର୍ଦ୍ଧ୍ୱରେ ହେଉଛି ବ୍ରହ୍ମ ଜ୍ଞାନର ଉର୍ଦ୍ଧ୍ୱରେ ହେଉଛି ପରମାତ୍ମା ଜ୍ଞାନ। ପରମାତ୍ମା ଜ୍ଞାନ ଭଗବାନ ସବୁଠାରେ ବିଦ୍ୟମାନ ଅଛନ୍ତି। ତେଣୁ ଏଠାରେ ମଧ୍ୟ ଭଗବାନ ବିଦ୍ୟମାନ ଅଛନ୍ତି। ପରମାତ୍ମା ରୂପରେ ଅଣୁ ପରମାଣୁରେ ସେ ଭଗବାନ ବିଦ୍ୟମାନ ଥାନ୍ତି। ଅଣ୍ଡାନ୍ତରସ୍ଥ ପରମାଣୁ ଚୟାନ୍ତରସ୍ଥମ ଅଣୁ ପରମାଣୁରେ ମଧ୍ୟ ଭଗବାନ ତାଙ୍କ ଶକ୍ତିରେ ନିଜକୁ ବିସ୍ତାର କରିଛନ୍ତି। ଭଗବାନ ଶକ୍ତି ସବୁ ଭୌତିକ ଜଗତ ଯାହା ଦେଖୁଛି ଏସବୁ ଭଗବାନଙ୍କର ଶକ୍ତି। ତେଣୁ ପରମାତ୍ମା ରୂପରେ ନିଜକୁ ଭଗବାନ ବିସ୍ତାର କରିଛନ୍ତି। ଭଗବଦ୍ଗୀତାରେ 15 ଅଧ୍ୟାୟରେ ମଧ୍ୟ ଭଗବାନ ସେ କଥା କହିଛନ୍ତି, ଗାମା ବିଶ୍ୱଚ ଭୂତାନି ଧାରୟାମି ଅହମ୍ ମୋ ଦଶା। ଏ ଭୌତିକ ଜଗତରେ ଭଗବାନ ଥିବାରୁ ନିଜ ଶକ୍ତି ମାଧ୍ୟମରେ ଏ ଭୌତିକ ଜଗତକୁ ସେ ଧାରଣ କରିଛନ୍ତି। ଗାମା ବିଶ୍ୱଚ ଭୂତାନି, ଗାମା କହିଲେ ଭୌତିକ ଭୂମି ଯେଉଁ ରହିଛି ଭୌତିକ ଜଗତ, ଏଥିରେ ଭଗବାନ ପ୍ରବେଶ କରିଛନ୍ତି ତାଙ୍କ ଶକ୍ତି ମାଧ୍ୟମରେ। ଧାରୟାମି ଭଗବାନ ଧାରଣ କରିଛନ୍ତି, ଅହମ୍ ଓ ଦଶା ମୋର ଶକ୍ତି ବଳରେ ମୁଁ ଧାରଣ କରିଛି। ଭଗବାନ ଯଦି ଚାଲିଯିବେ ତାହେଲେ ଭୌତିକ ଜଗତ ରହିପାରିବ ନାହିଁ, ନଷ୍ଟ ହୋଇଯିବ, ଧ୍ୱଂସ ହୋଇଯିବ। ତେଣୁ ଏ ଯେଉଁ ଭଗବାନ ସବୁଠାରେ ରହିଛନ୍ତି, ବିଦ୍ୟମାନ ରହିଛନ୍ତି, ସେ ହେଉଛି ପରମାତ୍ମା ଜ୍ଞାନ। ସେ ପରମାତ୍ମା ଜ୍ଞାନ ଆମେ ପ୍ରାପ୍ତ ହେବା ଯୋଗ ମାଧ୍ୟମରେ, ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ। ବ୍ରହ୍ମ ଜ୍ଞାନ ପ୍ରାପ୍ତ ହେବା ଜ୍ଞାନ ମାଧ୍ୟମ, ଜ୍ଞାନ ଚର୍ଚ୍ଚା ମାଧ୍ୟମରେ। ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହେବା ଅଷ୍ଟାଙ୍ଗ ଯୋଗ ମାଧ୍ୟମରେ। ଧ୍ୟାନାବସ୍ଥିତ ତଦ୍ଗତେନ ମନସା ପଶ୍ୟନ୍ତି ଜନ ଯୋଗୀନ, ଯୋଗୀମାନେ ଯେଉଁ ବିଭିନ୍ନ ପ୍ରକାର ପାତଞ୍ଜଳିତ ଅଷ୍ଟାଙ୍ଗ ଯୋଗ ରହିଛି, ସେ ଯୋଗ ଆଚରଣ କରି ସେମାନେ ଭଗବାନଙ୍କୁ ଦର୍ଶନ କରନ୍ତି ହୃଦୟ ଭିତରେ। ଧ୍ୟାନାବସ୍ଥିତ ତଦ୍ଗତେନ ମନସା, ତାଙ୍କ ମନରେ ଭଗବାନ ଦର୍ଶନ କରନ୍ତି। ପଶ୍ୟନ୍ତି ଜନ ଯୋଗୀନ, ଭଗବାନ ଦର୍ଶନ କରନ୍ତି ସେମାନେ ପରମାତ୍ମା ରୂପରେ। କିନ୍ତୁ ପରମାତ୍ମା ମଧ୍ୟ, ପରମାତ୍ମା ସମ୍ବନ୍ଧୀୟ ଜ୍ଞାନ ମଧ୍ୟ ଅନ୍ତିମ ଜ୍ଞାନ ନୁହଁ, ଅଧ୍ୟ ଜ୍ଞାନର ଅନ୍ତିମ ଜ୍ଞାନ ନୁହଁ, ସେ ମଧ୍ୟ ଆଂଶିକ ଜ୍ଞାନ। ବ୍ରହ୍ମ ଜ୍ଞାନ ମଧ୍ୟ ଆଂଶିକ ଜ୍ଞାନ, ପରମାତ୍ମା ଜ୍ଞାନ ମଧ୍ୟ ଆଂଶିକ ଜ୍ଞାନ। ପରମାତ୍ମା ଜ୍ଞାନ ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେ ହେଉଛି ବୃହତ୍ତର ଜ୍ଞାନ। ଭଗବଦ୍ଗୀତାରେ ସେ ଜ୍ଞାନ ମଧ୍ୟ ଭଗବାନ ଦେଇଛନ୍ତି, ବୃହତ୍ତର ଜ୍ଞାନ ଦେଇଛନ୍ତି। ଅନ୍ତିମରେ ଭଗବାନ କହିବେ ଅଷ୍ଟାଦଶ ଅଧ୍ୟାୟରେ, ଇତି ଇତି ଜ୍ଞାନ ଆଖ୍ୟାତମ ଗୁହ୍ୟା ବୃହତ୍ତର ମୟା। ଅର୍ଜୁନ, ମୁଁ ତୁମକୁ ସବୁ ଜ୍ଞାନ ଦେଇଦେଲି ନା ପ୍ରଭୁ। କି କି ଜ୍ଞାନ ଦେଲେ ନା, ଗୃହ ଜ୍ଞାନ ଦେଲି ଏବଂ ଗୃହତ୍ତର ଜ୍ଞାନ ଦେଲି ଏବଂ ଗୃହତ୍ତମ ଜ୍ଞାନ ମଧ୍ୟ ଦେଲି। ଇତି ତେ ଜ୍ଞାନ ଆଖ୍ୟାତମ ଗୁହ୍ୟା ବୃହତ୍ତର ମୟା। ତେବେ ଏଇ ବୃହତ୍ତର ଜ୍ଞାନ ହେଉଛି ଭଗବାନ ପରମାତ୍ମା ରୂପରେ ସବୁଠାରେ ବିଦ୍ୟମାନ ଅଛନ୍ତି, ଏବଂ ଆର ଉନ୍ନତର ଜ୍ଞାନ ହେଉଛି ସବୁଠୁ ବୃହତ୍ତମ ଜ୍ଞାନ, ଶ୍ରେଷ୍ଠ ଜ୍ଞାନ। ତା ଉପରେ ଆଉ କିଛି ଜ୍ଞାନ ନାହିଁ, ସେ ହେଉଛି ବୃହତ୍ତମ ଜ୍ଞାନ। ଆଉ ସେ ବୃହତ୍ତମ ଜ୍ଞାନ ହେଉଛି ଭଗବାନଙ୍କୁ ଜାଣିବା। ବଦନ୍ତି ତତ୍ତ୍ୱବିତ ତତ୍ତ୍ୱ ଜ୍ଞାନ କ'ଣ, ବଦନ୍ତି ତତ୍ତ୍ୱବିତ ତତ୍ତ୍ୱ ଜ୍ଞାନ ଅତି ଅଧ ଜ୍ଞାନ, ଏଇଭଳି ଭାବରେ ଜଣେ ଅନୁଭବ କରିବେ। ବ୍ରହ୍ମେତି ପରମାତ୍ମେତି ଭଗବାନ ଇତି ଶବ୍ଦ ଦେ, ଅନ୍ତିମ ଅନୁଭୂତି ହେଉଛି ଭଗବତ ଅନୁଭୂତି। ତେଣୁ ଏଇ ଭଗବତ ଗୀତାର ଯେଉଁ ଅନ୍ତିମ ଜ୍ଞାନ ଭଗବାନ ଦେଇଛନ୍ତି, ନବମଧ୍ୟାୟରେ ଦେଇଛନ୍ତି ବୃହତ୍ତମ ଜ୍ଞାନ। ତେଣୁ ନବମଧ୍ୟାୟ ଆରମ୍ଭରେ ଭଗବାନ କହିଲେ, ଇଦମ୍ ତୁ ତେ ବୃହତ୍ତମ, ବର୍ତ୍ତମାନ ତୁ ଶବ୍ଦ ବ୍ୟବହାର କରାଗଲା। କାହିଁକି ନା ତା ପୂର୍ବରୁ ଯେଉଁ ଜ୍ଞାନ ଦେଇଥିଲେ ଭଗବାନ, ସେ ବୃହତ୍ତମ ଜ୍ଞାନ ଦେଇନଥିଲେ, ତେଣୁ ତୁ ଶବ୍ଦ ବ୍ୟବହାର କରିଲେ ଭଗବାନ। ଅର୍ଜୁନ, ମୁଁ ତୁମକୁ ଗୋଟେ ବୃହତ୍ତମ ଜ୍ଞାନ ଦେଉଛି ବର୍ତ୍ତମାନ, ସାବଧାନ ହେଇ ଶ୍ରବଣ କର। ଇଦମ୍ ତୁ ତେ ବୃହତ୍ତମ ପ୍ରବକ୍ଷାମି ଅନସୁ ଏବେ, ଏ ଜ୍ଞାନ କେଉଁମାନେ ପ୍ରାପ୍ତ ହେଇପାରିବେ, ଯେଉଁମାନେ ଭଗବାନଙ୍କୁ ଈର୍ଷା କରନ୍ତି ନାହିଁ, ଅନସୁ ଏବେ। ଆମେ ଅନ୍ୟ ପକ୍ଷରେ ଆମେ କହିବା, ଯେଉଁମାନେ ବ୍ରହ୍ମଚିନ୍ତନ କରନ୍ତି ବା ପରମାତ୍ମାଙ୍କୁ ଭଜନ କରନ୍ତି, ସେମାନେ ଭଗବାନ ପ୍ରତି ଈର୍ଷା ରହିଛି, ତେଣୁ ସେମାନେ ଭଗବତ ଜ୍ଞାନ ପ୍ରାପ୍ତ ହେଇପାରନ୍ତି ନାହିଁ। ଯେଉଁମାନେ ଈର୍ଷା, ଭଗବାନଙ୍କୁ ଈର୍ଷା କରନ୍ତି ନାହିଁ, ଅନସୁ ଏବେ, ସେମାନେ ହିଁ ଭଗବତ ଜ୍ଞାନ ପ୍ରାପ୍ତ ହେଇପାରିବେ। ଭଗବାନ ନିଜେ କହୁଛନ୍ତି ସେ କଥା ଅର୍ଜୁନଙ୍କୁ, ଇଦମ୍ ତୁ ତେ ବୃହତ୍ତମ ପ୍ରବକ୍ଷାମ ଅନସୁ ଏବେ, ଯଜ୍ଞାନ ଜ୍ଞାନ ପରମ ଗୁହ୍ୟମ, ଏଇ ଜ୍ଞାନ ଯେଉଁ ଭଗବାନ ଦେବେ ନବମଧ୍ୟାୟରେ, ଇଏ ହେଉଛି ସବୁଠାରୁ ଗୁହ୍ୟତମ ଜ୍ଞାନ, ପରମ ଗୁହ୍ୟମ। ଯଜ୍ଞାନ ଯାହାକୁ ଜାଣିଲେ ମୁଖ୍ୟ ସେ ଅଶୁଭାତ, ଏଇ ଅଶୁଭ ଆଜି ଜଣେ ମୃତ୍ୟୁ ପ୍ରାପ୍ତ ହେଉଛନ୍ତି, ମାନେ ଏଇ ଅଶୁଭ ତା ପ୍ରାପ୍ତ ହେଉଛନ୍ତି। ଭୌତିକ ଜଗତକୁ ଅଶୁଭ ଜଗତ ବୋଲି କୁହାଯାଏ, କାହିଁକି ନା ଜଣେ ମୃତ୍ୟୁବରଣ କରୁଛି, କିନ୍ତୁ ଏଇ ମୃତ୍ୟୁରୁ ଜଣେ ଉଦ୍ଧାର ପାଇପାରିବେ ଏଇ ଭଗବତ ସମ୍ବନ୍ଧୀୟ ଜ୍ଞାନ ଯଦି ଆମେ ପ୍ରାପ୍ତ ହେବା। ଯଜ୍ଞାନ ତ ମୁଖ୍ୟ ସେ ଅଶୁଭାତ, ଆମେ ସେଇ ଅଶୁଭରୁ ମୁକ୍ତ ପାଇଯିବା, ମୃତ୍ୟୁକୁ ପାର ହୋଇଯିବା, ସେଥିପାଇଁ ଭଗବାନ ଏ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏଇ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି ନବମଧ୍ୟାୟରେ, ସେଥିରେ ସେ କହୁଛନ୍ତି ଇଏ ଜ୍ଞାନ ହେଉଛି ସବୁଠୁ ଶ୍ରେଷ୍ଠ ଜ୍ଞାନ, ରାଗ ବିଦ୍ୟା, ଏତେ ଜ୍ଞାନ ବିଦ୍ୟା ରହିଛି, ଭୌତିକ ଜଗତରେ ମଧ୍ୟ ଅନେକ ବିଦ୍ୟା ରହିଛି। ତାହେଲେ ପ୍ରଭୁପାଦ ମହାରାଜ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ଆମର କଥା ଚାଲିଲେ ତ ସରିବ ନାହିଁ, ତେଣୁ ଆମେ ଲିମିଟ୍ କରିବା। ତେଣୁ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାରେ, ରହିଛି ଗୋଟେ ବହୁତ ବଡ଼ ୟୁନିଭର୍ସିଟି, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି MIT, ବିରାଟ ବଡ଼ ଇନଷ୍ଟିଚ୍ୟୁଟ୍ ସେଇଟା। ତେଣୁ ସେଠି ବହୁତ ପ୍ରକାର ଡିପାର୍ଟମେଣ୍ଟ ରହିଛନ୍ତି, ବହୁତ ପ୍ରକାର ଟେକ୍ନୋଲୋଜି ରହିଛି। ପ୍ରଭୁପାଦ ମହାରାଜ ସେଠି ପଚାରିଲେ ଆପଣଙ୍କର ଏଠି ବହୁତ ପ୍ରକାର ଟେକ୍ନୋଲୋଜି ରହିଛି, କିନ୍ତୁ ଏମିତି କିଛି ଟେକ୍ନୋଲୋଜି ଅଛି ଯାହାଦ୍ୱାରା ଆମେ ଜାଣିପାରିବା ଜଣେ ଜୀବନ୍ତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତି ଭିତରେ କ'ଣ ତଫାତ୍ ରହିଛି। ଆମେ ପିଲାଦିନେ ସ୍କୁଲରେ ପଢ଼ିଲା ମଧ୍ୟ ସେଟା ପଢ଼ୁଛୁ, ଜୀବନ୍ତ ବସ୍ତୁ ଆଉ ମୃତ ବସ୍ତୁ ଭିତରେ ତଫାତ୍ ଏଇଟା, କିନ୍ତୁ ସେଇଟା ପ୍ରକୃତ ତଫାତ୍ ନୁହଁ। ସେ ଯେଉଁ ତଫାତ୍ଟା ସେ ଏଇ ପର୍ଯ୍ୟନ୍ତ ଆମର ଟେକ୍ନୋଲୋଜି ବାହାରି ପାରିନାହିଁ, ବୈଜ୍ଞାନିକମାନେ ସେଟାକୁ ଜାଣିପାରି ନାହାନ୍ତି। ତେଣୁ ଇଏ ସବୁଠାରୁ ଶ୍ରେଷ୍ଠ ଜ୍ଞାନ, ରାଜ ବିଦ୍ୟା, ଯେତେ ବିଦ୍ୟା ରହିଛି, ଅଧ୍ୟାତ୍ମ ବିଦ୍ୟା ବିଦ୍ୟା ନାମ ଭଗବଦ୍ଗୀତା 10 ମଧ୍ୟରେ ଭଗବାନ କହିଲେ, ଯେତେ ବିଦ୍ୟା ରହିଛି ସବୁଠାରୁ ଶ୍ରେଷ୍ଠ ବିଦ୍ୟା ହେଉଛି ଅଧ୍ୟାତ୍ମ ବିଦ୍ୟା। ତେଣୁ ଇଏ ଯେଉଁ ବିଦ୍ୟା ଭଗବାନ ଭଗବଦ୍ଗୀତା 9 ମଧ୍ୟରେ ଦେବେ ଭଗବାନ, ସିଏ ହେଉଛନ୍ତି, ଭଗବାନ କହୁଛନ୍ତି, ଇଏ ହେଉଛି ରାଜ ବିଦ୍ୟା, ସବୁଠାରୁ ଶ୍ରେଷ୍ଠ ବିଦ୍ୟା ମୁଁ ତୁମକୁ ଦେଉଛି ବର୍ତ୍ତମାନ, ଏବଂ ରାଜ ଗୁହ୍ୟମ୍, ସବୁଠାରୁ ଗୁହ୍ୟତମ ଜ୍ଞାନ ତୁମକୁ ଦେଉଛି, ଏବଂ ରାଜ ବିଦ୍ୟା ରାଜ ଗୁହ୍ୟମ୍ ପବିତ୍ରମ୍ ଇଦମ୍ ଉତ୍ତମମ୍, ଏ ହେଉଛି ବହୁତ ପବିତ୍ର ଜ୍ଞାନ। ଅପବିତ୍ର ଭୌତିକ ଜଗତ ହେଉଛି ଅପବିତ୍ର ଜଗତ, ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଜଣେ ପ୍ରାପ୍ତ ହେଉଛନ୍ତି, ଅପବିତ୍ର ସ୍ଥାନ ସବୁ ରହିଛି, କିନ୍ତୁ ଭଗବାନ ଏଭଳି ବସ୍ତୁ ତାଙ୍କୁ କେବଳ ସ୍ମରଣ କରିଦେବା ମାତ୍ରେ ଜଣେ ପବିତ୍ର ହୋଇଯିବ। ସେଥିପାଇଁ ଗରୁଡ଼ ପୁରାଣରେ ଶ୍ଳୋକଟି ଅଛନ୍ତି, ଯେଉଁମାନେ ଭଗବାନ ପୂଜା କରନ୍ତି ସେମାନେ ଏହି ଶ୍ଳୋକଟି ଉଚ୍ଚାରଣ କରନ୍ତି, ପୁରା ଉଚ୍ଚାରଣ କରି ଭଗବାନ ପୂଜା କରନ୍ତି, ଓଂ ଅପବିତ୍ରଂ ପବିତ୍ରଂ ବା ସର୍ବାବସ୍ଥା ଗତୋପି ବା ଜୟସ୍ମରେ ପୁଣ୍ଡରିକାକ୍ଷ ସ ବାହ୍ୟ ଅଭ୍ୟନ୍ତର ଶୁଚି, ପବିତ୍ର ହୋଇଯିବେ ଭଗବାନ ଏଭଳି ପବିତ୍ର ବସ୍ତୁ। ସେଥିପାଇଁ ଅର୍ଜୁନ ତାଙ୍କର ସ୍ତୁତିରେ କହିଥିଲେ, ପରମ ବ୍ରହ୍ମ ପରମ ଧାମ ପବିତ୍ରଂ ପରମ ଭଗବାନ, ଆପଣ ହେଉଛନ୍ତି ଶ୍ରେଷ୍ଠ ପବିତ୍ର ଭଗବାନ, ଏଭଳି ପବିତ୍ର। ଆଜି ଆମର ପ୍ରଭୁ ଯେଉଁ ଭଗବାନଙ୍କର ଗୁଣଗାନ କଲେ, ଭଗବାନ ନାମ କଲେ, ଆମେ ଯେଉଁ ଭଗବାନ କଥା କହୁଛେ, ଏ ସ୍ଥାନ ପବିତ୍ର ହୋଇଯାଉଛି। ଜନ୍ନାମ ଶ୍ରୁତି ମାତ୍ରେଣ ଭାଗବତରେ 9 ସ୍କନ୍ଧରେ ଏକଥା ଦୁର୍ବାସନ କହୁଛନ୍ତି, ଯାହାଙ୍କର କେବଳ ନାମ ସ୍ମରଣ କରିବା ମାତ୍ରେ, ଜନ୍ନାମ ଶ୍ରୁତି ମାତ୍ରେଣ ପୁମାନ ଭଗତି ନିର୍ମଳ, ସେ ଯେ ସ୍ମରଣ କରିବେ ସେ ପବିତ୍ର ହୋଇଯିବେ, ନିର୍ମଳ ହୋଇଯିବେ। ତେଣୁ ସିଏ ହେଉଛନ୍ତି ପରମ ପବିତ୍ର ଭଗବାନ। ସେ କଥା କହିଲେ, ରାଜ ବିଦ୍ୟା ରାଜ ଗୁହ୍ୟମ୍ ପବିତ୍ରମ୍ ଇଦମ୍ ଉତ୍ତମମ୍, ସବୁଠାରୁ ପବିତ୍ରତମ ଜ୍ଞାନ ଭଗବାନ ଦେଉଛନ୍ତି। ରାଜ କ'ଣ ତାପରେ କ'ଣ, ରାଜ ବିଦ୍ୟା ରାଜ ଗୁହ୍ୟମ୍ ପବିତ୍ରମ୍ ଇଦମ୍ ପ୍ରତ୍ୟକ୍ଷ ଭଗବାନ ଧର୍ମ୍ୟମ୍, ଇଏ ହେଉଛି ବିଜ୍ଞାନ, ପ୍ରତ୍ୟକ୍ଷ ଭଗବାନ ଆପଣ ନିଜେ ଅନୁଭବ କରିବେ। ଆଜି ପ୍ରଭୁ ଯେଉଁ ଗାନ କରୁଥିଲେ, କିଛି ତାଙ୍କର ନିଜର ସେ ଭାବ ଆସୁଛି, ଭଗବାନଙ୍କର ସେ ପ୍ରେମ ପ୍ରାପ୍ତ ହେଉଛନ୍ତି, ସେ ଆନନ୍ଦରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ହରେ କୃଷ୍ଣ
ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ହରେ ହରେ।
କେତେ ଭଗବାନଙ୍କର ନାମ ଉଚ୍ଚାରଣ କରୁଛନ୍ତି, କେତେ ଆନନ୍ଦ ଭିତରକୁ ଆସୁଛି ତାଙ୍କର। ଆମର ପ୍ରଭୁ ତ ଭଗବାନଙ୍କ ନାମ କଲାବେଳେ ଭୁଲି ଯାଆନ୍ତି, ଶରୀରକୁ ଭୁଲି ଯାଆନ୍ତି, ଖରାଦିନେ ଆମେ ଖରାଦିନ ବର୍ତ୍ତମାନ ଆସିଗଲା, ରାଜରାସ୍ତାରେ ଯେତେବେଳେ କୀର୍ତ୍ତନ କରି ସେ ଯାଉଛନ୍ତି ନୃତ୍ୟ କରି କରି, ପାଦରେ ସେ କୌଣସି ଚପଲ ପିନ୍ଧନ୍ତି ନାହିଁ, ତାତିଲା ଫୋଟିଲା ହେଇଯାଉଥିବ, କିନ୍ତୁ ସେ ସେଇଟାକୁ ଜାଣିପାରନ୍ତି ନାହିଁ ତାଙ୍କ ଶରୀରରେ କେମିତି କଷ୍ଟ ହେଉଛି। ଭଗବାନ ଅନୁଭୂତି ଉନ୍ନତର ସ୍ୱାଦ ଜଣେ ପ୍ରାପ୍ତ ହେଲେ ନିମ୍ନତରକୁ ଭୁଲିଯିବ, ଭୌତିକ ଜଗତକୁ ଭୁଲିଯିବ ସିଏ, ପବିତ୍ର ନିତ୍ୟମୂର୍ତ୍ତ ପ୍ରତ୍ୟକ୍ଷ ଭଗବାନ ଇଏ ନିଜେ ଅନୁଭବ କରିବେ, ଧର୍ମ୍ୟମ୍ ପ୍ରତ୍ୟକ୍ଷ ଭଗବାନ ଧର୍ମ୍ୟମ୍ ଏବଂ ସୁସୁଖମ୍ ବହୁତ ଆନନ୍ଦଦାୟକ। ଭଗବତ ଭଗବତ ଭକ୍ତି ଭାଗବତ ବର୍ଣ୍ଣନା କରାଯାଇଛି, ଅନ୍ୟ ଯେଉଁ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ଯେଉଁ ମାର୍ଗ ସବୁ ରହିଛି ସେ ମାର୍ଗରେ ବହୁତ କଷ୍ଟ ସ୍ୱୀକାର କରିବାକୁ ପଡ଼େ। ସେଥିପାଇଁ ଭଗବାନ ଭଗବଦ୍ଗୀତାର 11 ଅଧ୍ୟାୟରେ କହିଲେ, କ୍ଲେଶୋଧିକତର ସ୍ଥିତା, ଏ 12 ଅଧ୍ୟାୟରେ କଥା କହିଛନ୍ତି, ବହୁତ କଷ୍ଟ ଜଣେ ସ୍ୱୀକାର କରିବାକୁ ପଡ଼େ ଭଗବାନ ପ୍ରାପ୍ତ ହେବା ପାଇଁ ଜ୍ଞାନ ମାର୍ଗରେ ବା ଅଷ୍ଟାଙ୍ଗ ଯୋଗ ମାର୍ଗରେ, କିନ୍ତୁ ଭକ୍ତି ମାର୍ଗ ଏଭଳି ଏଇଟା କଷ୍ଟ କୁହାଯାଏ ନାହିଁ। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଅତ ଭାଇ କବୟ ନିତ୍ୟମ୍ जो मैंने बुद्धिमान व्यक्ति से भक्ति को ग्रहण करती भक्ति परमाया बुदा ये भक्ति भाई साधन दशा में भी कष्ट अभाव जो साधन सिद्धि आम प्राप्त होने साधक साधन करुचे कि साधन दशा मध्य कष्ट ना आनंददायक ये भक्ति मार्ग होती ये भाव में राजविद्या राजगृह पवित्र इदम उत्तम प्रत्यक्षावगम निजे से अनुभव करेंगे एवं सुसुखम बहुत आनंददायक खाली सुखम नुह सुसुखम आम भक्ति मार्ग में कौन अच्छी कष्ट जिनस कौन अच्छी गुण छोट पाटे नृत्य करुच्ची आनंद गीत करुच्च नृत्य करुच्ची ये कष्ट करा पड़ना छोट पा कराया पड़ना बहुत कष्ट नाचापी ऑटोमेटिक नाचुच संगीत बाद्य सब रहा मैंने से जो छोट पा नृत्य करुच्चर स्वभाव हूँ से आम बसवाटा गोटे कष्टदायक भगवदगीत भगवान कहले बस कथा ध्यान कथा सीट बसदे अर्जुन कह प्रभु सीटा संभव नुहपरि ना तेणु ये स्वभाव भाव समस्त चंचल समस्ते चंचल हाँ चाहते स्थिर हो पारे ना ये चंचल मध्यम जे भगवान आराधना करें नृत्य गीत मध्यम संगीत गान करेंगे नृत्य करेंगे भगवान प्रसाद ग्रहण करेंगे कौट कष्ट रहा तेणु भगवान को सुसुखम कर्तुम अव्ययम एवं ये जो भक्ति मार्ग आम आज जहाँ किसी कले भक्ति मार्ग किसी कले ये अव्यय ये केवल नष्ट हम ना जहाँ स्वल्पमप्यस्त धर्म से भगवान द्वितीय अध्याय कौन भगवदगीत आम जी अति अल्प किसी करे तथापि से आमको बहुत बड़ विपद रक्षा कर स्वल्पमप्यस्त धर्म से त्राति महत्व भया तेणु ये नवम अध्याय ज्ञान जो दौर भगवान तीनोटी श्लोक अध्याय महात्मा भगवान दे तेणु ये तृतीय श्लोक की आम आलोचना करुचे भगवान कहले अश्रद्धान पुरुषा जदि आम ये धर्म भगवान वर्णना करे ये आम विश्वास आसला ना आम श्रद्धा है ना तो आम मृत्यु संसार को आसवा भौतिक जगत को आसवा मृत्युवरण करवा अश्रद्धान पुरुषा धर्म से आस परम तप अर्जुन को भगवान कौन परम तप तप ताप प्रदान करें शत्रु को दमन करें तेणु आम से भाव शत्रु दमन करवा आम परम तप हवा कि आम जो शत्रु मान अच्छा भगवदगीत कह भगवान तृतीय अध्याय आम शत्रु मानी किए काम एस क्रोध एस रजगुण समुद्भव महासन महापापमा विधि एनम ये बहिण ये मैंने हूँ आम शत्रु काम क्रोध लोभ मोह मदन आश्चर्य जे कि आमको ये मृत्यु संसार आगे आगे नौ आगु आगु नहीं चलती अनेक दाम धरी पुनरपि जननम पुनरपि मननम पुनरपि जननी जठरे शयनम ये जो संसार चक्रु बाहर उद्धार होगापी जदि आम भगवान को आश्रय नवा तेल यही संसार चक्रु उद्धार पाई भगवान कहे जदि आम आश्रय न नवा श्रद्धान पुरुषा धर्मशास्त्र पर्यत अप्राप्य मान निवर्तन्ते आम भगवान प्राप्त हो पारा ना तेणु आम निवर्तन्ते मृत्यु संसार वर्तमानी आम ये संसार रहीचे यहाँ मृत्यु प्राप्त होचे तेणु यही मृत्यु संसार जब आम उद्धार पाइबा चाहवा तेरे अमृतत्व आश्रय नवा मृतंग मा अमृतंग गमय कहुए वेदरे कहुए तमसो मा ज्योतिर्गमय जन जो अशुद्ध मा सदमय हाँ जन जो गुरु पाक जाऊँगी से नवेदन करेंगे ये भाव में प्रभु मुझे असत्य रहा चाहूना बहुत होगा बर्तमान सब पॉलिटिकल स्लोगान सब बहुत होगा कितनी वर्ष होगा से भाव आप स्लोगान दवा कथा प्रभु बहुत होगा आप भूली कृष्ण भूली से जीव अनादि वही मुख कृष्ण भूली से अनादि वही मुख तैव माया तरे देह संसार दुख तैव माया तरे देह संसार दुख तेणु ସଂସାରରୁ ଆମେ ମୃତ୍ୟୁପ୍ରାପ୍ତ ହଉଛେ। ତେଣୁ ବହୁତ ହେଇଗଲା, ଆମେ ଭଗବାନ ଭୁଲି ବହୁତ କଷ୍ଟ ସ୍ୱୀକାର କଲେ। ବର୍ତ୍ତମାନ ସମୟ ଆସିଛି, ଏଇ ସତ୍ସଙ୍ଗରେ ଆମେ ଏଇ ଜ୍ଞାନ ପ୍ରାପ୍ତ ହଉଛେ। ଏଇ ସତ୍ସଙ୍ଗରେ ଆମ ଆତ୍ମାର କେମିତି ସଦ୍ଗତି ବିଧାନ ହବ, ସେଇ ଜ୍ଞାନଟି ଆମେ ପ୍ରାପ୍ତ ହବା। ଆଜି ଯେଉଁ ଆମର ମାତାଜୀ କେଶରମଣି ମାତାଜୀଙ୍କର ଆତ୍ମାର ସଦ୍ଗତି ହବ, ଏଇ ମାଧ୍ୟମରେ ଆତ୍ମାର କେମିତି ସନ୍ତୋଷ ବିଧାନ ହେଇପାରିବ, ସେଥିପାଇଁ ଆମେ ଆଲୋଚନା କରୁଛେ। ସେ କଥା ଆମେ ଶାସ୍ତ୍ରରୁ ଉଦ୍ଧାର କରୁଛେ, ଭଗବାନଙ୍କ ଯେଉଁ ନାମ ନେଉଛେ, ଏ ଆତ୍ମାର ଆହାର ଆମେ ଦେଉଛେ, ଆତ୍ମାର ଉଦ୍ଧାର ପାଇଁ ବ୍ୟବସ୍ଥା କରାଯାଉଛି। ଭଗବାନଙ୍କର ନାମ ମାଧ୍ୟମରେ, ଭଗବାନଙ୍କର କଥା ମାଧ୍ୟମରେ ଏ ଆତ୍ମାର ସଦ୍ଗତି ବିଧାନ ହବ। ଭାଗବତ ଆରମ୍ଭରେ ସେ କଥା ସୁତ ଗୋସ୍ୱାମୀ କହୁଛନ୍ତି, ସୌନକାଦି ଋଷିମାନଙ୍କୁ 88,000 ଋଷି ଥିଲେ କଳିଯୁଗର ଆରମ୍ଭରେ, ନମିଶାରଣରେ ଉପସ୍ଥିତ ରହିଛନ୍ତି। ତେଣୁ ସେମାନଙ୍କର ଏଇ ପ୍ରଶ୍ନ ଥିଲା, ଏଇ ମୃତ୍ୟୁକୁ କ'ଣ ପାର ହେଇପାରିବେ ଜଣେ, ଏଇ ପ୍ରଶ୍ନଟି ଥିଲା। ପ୍ରଥମ ପ୍ରଶ୍ନ ହେଉଛି ଏଇଟା, ଶ୍ରେୟ ଜିନିଷଟା କ'ଣ ଆମେ ପ୍ରାପ୍ତ ହେବା, ମନୁଷ୍ୟ ଆମର ଶ୍ରେୟ ଜିନିଷଟା କ'ଣ ପ୍ରାପ୍ତ ହେବା, ଏ ମୃତ୍ୟୁକୁ କେମିତି ଉଦ୍ଧାର ପାଇପାରିବେ, ମୃତ୍ୟୁ କେମିତି ଜୟ କରିପାରିବା। ତେଣୁ ସେ ପ୍ରଶ୍ନର ଉତ୍ତରରେ ସୁତ ଗୋସ୍ୱାମୀ ଏ କଥାଟି କହିଥିଲେ, ଭାଗବତମରେ କୁହାଯାଇଛି, ସବୈ ପୁଂସାଂ ପରୋ ଧର୍ମ। ଏଇ ଯଦି ଆମେ ଏଇ ଧର୍ମର ଆଶ୍ରୟ ନେବା, ଭଗବାନଙ୍କର ଜଗନ୍ନାଥଙ୍କର ଆଶ୍ରୟ ନେବା, ତାହେଲେ ଆମେ ଅନାଥ ହେବା ନାହିଁ, ଆମେ ଦୁଃଖ କଷ୍ଟ ଭୋଗିବା ନାହିଁ। ସବୈ ପୁଂସାଂ, ଇଏ ହେଉଛି ଶ୍ରେଷ୍ଠ ଧର୍ମ, ସବୈ ପୁଂସାଂ ଭାଇ, ନିଶ୍ଚିନ୍ତ ଭାବରେ ଏତେ କୌଣସି ସନ୍ଦେହ ନାହିଁ। ସୁତ ଗୋସ୍ୱାମୀ କହୁଛନ୍ତି ଏତେ କୌଣସି ସନ୍ଦେହ ନାହିଁ, ସେଥିପାଇଁ ବୈ ଶବ୍ଦ ବ୍ୟବହାର କରାଗଲା। ସବୈ ସେଇଟା ହେଉଛି ପ୍ରକୃତ ଶ୍ରେଷ୍ଠ ଧର୍ମ, ଯେଉଁଠି ଭଗବତ ଗୀତା ଶେଷ ହେଇଛନ୍ତି ସେଇଠୁ ଭାଗବତ ଆରମ୍ଭ ହେଇଛନ୍ତି। ଭଗବତ ଗୀତା ଅନ୍ତିମରେ ଭଗବାନ କହିଲେ, ସେ ଜ୍ଞାନ ସେଠୁ ବୃହତ୍ତମ ଜ୍ଞାନ ଦେଲେ, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମ୍ ଏକମ୍ ଶରଣମ୍ ବ୍ରଜ, ଇଏ ହେଉଛି ପ୍ରକୃତ ଧର୍ମ। ତେଣୁ ଭାଗବତ ଆରମ୍ଭରେ ମଧ୍ୟ ସୁତ ଗୋସ୍ୱାମୀ ସେ କଥା କହିଲେ ସୌନକାଦି ଋଷିମାନଙ୍କୁ, ଇଏ ହେଉଛି ଶ୍ରେଷ୍ଠ ଧର୍ମ ନିଶ୍ଚିତ ଭାବରେ। ଆଜିର କୌଣସି ଏଥିରେ କୌଣସି ଦ୍ୱିମତ ନାହିଁ, ଏଥିରେ କୌଣସି ସନ୍ଦେହ ନାହିଁ, ନିଶ୍ଚିନ୍ତ ଭାବରେ ସବୈ ପୁଂସାଂ ପରୋ ଧର୍ମ, ଇଏ ହେଉଛି ଶ୍ରେଷ୍ଠ ଧର୍ମ। କ'ଣ ନା, ଯତୋ ଭକ୍ତି ଅଧକ୍ଷଦେ, ଅଧକ୍ଷଦ ସେ ହେଉଛି ଭଗବାନ ହେଉଛନ୍ତି ଅଧକ୍ଷଦ। ଆମେ ଭଗବାନଙ୍କୁ ଏତେ ସହଜରେ ଜାଣିପାରିବା ନାହିଁ, ଆମ ନିଜ ଇଚ୍ଛା ମାଧ୍ୟମରେ, ଆମର ମନଗଢ଼ା ଉପାୟ ମାଧ୍ୟମରେ ଆମେ ବୁଝିପାରିବା ନାହିଁ ଭଗବାନଙ୍କୁ, କାରଣ ଭଗବାନ ହେଉଛନ୍ତି ଅଧକ୍ଷଦ। ଆମର ଇନ୍ଦ୍ରିୟମାନଙ୍କର ସେ ଉର୍ଦ୍ଧ୍ୱରେ, ଆମେ ଇନ୍ଦ୍ରିୟମାନଙ୍କ ଦ୍ୱାରା ଯେତେ ଯାହା ମନରେ ଚିନ୍ତା କରିବା, ବୁଦ୍ଧିରେ ଚିନ୍ତା କରିବା, ଭଗବାନ ଜାଣିପାରିବା ନାହିଁ। ଭଗବାନ ଜାଣିବା ପାଇଁ ଉପାୟ ରହିଛି, ସେ ଉପାୟ ଅବଲମ୍ବନ କଲେ ଆମେ ଭଗବାନ ବୁଝିପାରିବା, କାରଣ ଭଗବାନ ହେଉଛନ୍ତି ଅଧକ୍ଷଦ। ତେଣୁ ତାଙ୍କୁ ବୁଝିବା ପାଇଁ ହେଲେ, ତାଙ୍କର ଶରଣରେ ଯିବା ପାଇଁ ହେଲେ ଆମେ ଏଇ ଭକ୍ତି ଆଚରଣ କରିବା, ଶ୍ରୀ ପୁଂସାଂ ପରୋ ଧର୍ମ, ଯେହେତୁ ଭକ୍ତିର ଅଧକ୍ଷରେ ଯେତେ ମାର୍ଗ ରହିଛନ୍ତି, ଭକ୍ତି ମାର୍ଗ ଛଡ଼ା ଅନ୍ୟ କୌଣସି ମାର୍ଗରେ ଆମେ ଭଗବାନଙ୍କୁ ବୁଝିପାରିବା ନାହିଁ, ବା ଆମର ଆତ୍ମାର ଆନନ୍ଦ ବିଧାନ କରିପାରିବା ନାହିଁ, ଆତ୍ମାର ସଦ୍ଗତି ବିଧାନ କରିପାରିବା ନାହିଁ। କେବଳ ଭକ୍ତି ହିଁ ମାଧ୍ୟମରେ ହିଁ ଆମେ ଏସବୁ କରିପାରିବା। ତେଣୁ ଯେହେତୁ ଭକ୍ତିର ଅହେତୁ କି ଏଇ ଭକ୍ତି ଆଚରଣ କରିବା ପାଇଁ କୌଣସି ହେତୁ ନାହିଁ, କୌଣସି କାରଣ, ଏଇସବୁ କାରଣ ଜଣେ ଥିବ, ଏଇ ଆବଶ୍ୟକତା, ଏଇ କ'ଣ, ଏଇ ଯେଉଁ ଯଦି ତାଙ୍କର ଯୋଗ୍ୟତା ଥିବ ତାହେଲେ ସେ ଭକ୍ତି କରିପାରିବେ ନା। ଅହେତୁ କି କୌଣସି ବିନା ଯୋଗ୍ୟତାରେ ମଧ୍ୟ କ'ଣ ଯୋଗ୍ୟତା ଥିଲା, ପୁତନାର କ'ଣ ଯୋଗ୍ୟତା ଥିଲା, ଯଦି ଯୋଗ୍ୟତା ବିଷୟରେ ଆମେ ଚିନ୍ତା କରିବା, ପୁତନାର କ'ଣ ଯୋଗ୍ୟତା ଥିଲା, ସୁଖଦେବ ଗୋସ୍ୱାମୀ କହୁଛନ୍ତି ଭାଗବତ ଦଶମ ସ୍କନ୍ଦ ଷଷ୍ଠ ଅଧ୍ୟାୟରେ କୁହାଯାଇଛି, ପୁତନା ଲୋକ ବାଳାଗ୍ନି, ତାହାର ଗୋଟିଏ ହେଲେ ମଧ୍ୟ ଯୋଗ୍ୟତା ନଥିଲା, ସବୁ ଅଯୋଗ୍ୟତା ତାର ଥିଲା। ପୁତନା ଏକରେ ଲୋକ ବାଳାଗ୍ନି, ଲୋକ ବାଳାଗ୍ନି କହିଲେ ପିଲାମାନଙ୍କୁ ସେ ହତ୍ୟା କରୁଥିଲା, ଏଇଟା କ'ଣ ଗୋଟେ ଯୋଗ୍ୟତା ଭଗବାନ ପ୍ରାପ୍ତ ହେବା ପାଇଁ? ଭଗବାନ କହିଦେଲେ ନା, ଯେ ସାମୁ ଅନ୍ତର୍ଗତ ପାପମ, ଯେଉଁମାନଙ୍କର ପାପ ନଷ୍ଟ ନ ହୋଇଛି ସେମାନେ ଭଗବାନଙ୍କ ଭଜନ କରିପାରିବେ ନାହିଁ, କିନ୍ତୁ ତଥାପି ଭଗବାନ ଏତେ କୃପାମୟ, ଏ ଭକ୍ତି ଆଚରଣ କରିବା ପାଇଁ ସେ କୌଣସି ଯୋଗ୍ୟତା ଦେଖୁନାହାନ୍ତି। ଏଇ ଯେଉଁ ପୁତନାର ଉଦାହରଣ ଦିଆଯାଏ ଦଶମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ ସେଟା କୁହାଯାଇଛି। ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଆଶ୍ଚର୍ଯ୍ୟ ହିଁ କହୁଛନ୍ତି ସୁଖଦେବ ଗୋସ୍ୱାମୀ, ଏତେ ପ୍ରକାର ଅଯୋଗ୍ୟତା ସତ୍ତ୍ୱେ ସେ ଭଗବାନ ପ୍ରାପ୍ତ ହେଇଗଲେ, ଖାଲି ପ୍ରାପ୍ତ ହେଲେ ନାହିଁ, ତାଙ୍କର ମାଆଙ୍କର ସ୍ଥାନ ପ୍ରାପ୍ତ ହେଲେ, ଆଉ କ'ଣ କହିବା ଭଗବାନଙ୍କର କୃପାର, ଆଉ କ'ଣ କେତେ ଆଉ ଅଧିକ ଜଣେ ଜାଣିପାରିବ, କେତେ କରୁଣା ଭଗବାନଙ୍କର ପ୍ରଦାନ କରିଛନ୍ତି। ପୁତନା ଲୋକବାଳା ହିଁ ରାକ୍ଷସୀ, ତାର ମଧ୍ୟ ବଂଶ ମଧ୍ୟ ଉନ୍ନତ ବଂଶ ନୁହଁ, ଗୋଟେ ରାକ୍ଷସୀ ବଂଶରୁ ସେ ଆସିଥିଲା। ରାକ୍ଷସୀ ଭଗବାନ ଯେଉଁମାନଙ୍କୁ କ'ଣ, ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରନ୍ତି ଭଗବାନ ତାଙ୍କୁ ସେ ରାକ୍ଷସ ଯୋନି ପ୍ରଦାନ କରନ୍ତି। ଭଗବତ ଷୋଡ଼ଶଧ୍ୟାୟ ଭଗବାନ କହିଲେ କ'ଣ, ଷୋଡ଼ଶଧ୍ୟାୟ ଭଗବାନ କହିଲେ ମୃତ୍ୟୁ କ'ଣ ତାଙ୍କୁ ଷୋଡ଼ଶଧ୍ୟାୟ ଅଛନ୍ତି ଯେ ତାହମ ଦୁଷତ କ୍ରୁରା ସଂସାରେଷୁ ନରାଧବାନ କିପାମି ଅଜଶ୍ରମ ସୁବାନ ଆସୁରିଷୁ ଯୋନି ଜନ୍ମଛୁ। ଏ ଅସୁରୀ ରାକ୍ଷସ ଯୋନିକୁ ପ୍ରଦାନ କରନ୍ତି, ଯେଉଁମାନେ ଭଗବାନଙ୍କୁ ଦ୍ୱେଷ କରନ୍ତି, ଭଗବାନ ଶତ୍ରୁ ହିସାବରେ ରହନ୍ତି, ଭଗବାନ ତାଙ୍କୁ ସେଇ ଯୋନି ପ୍ରଦାନ କରନ୍ତି। ତେଣୁ ପୁତନା ସେଇ ସେଇ ରାକ୍ଷସୀ ବଂଶରେ ଆସିଥିଲା, ଇଏ ତା ଦ୍ୱିତୀୟ ଅଯୋଗ୍ୟତା। ପୁତନା ଲୋକବାଳାଗ୍ନି ରାକ୍ଷସୀ ରୁଦ୍ରାସନା, ଏବଂ ତୃତୀୟ ଅଯୋଗ୍ୟତା ହେଉଛି ରୁଦ୍ରାସନା। ସେ ଅନ୍ତତଃ ଭେଜିଟେରିଆନ୍ ମଧ୍ୟ ନଥିଲା, ରୁଦ୍ର ପ୍ରାପ୍ତ ହେଉଥିଲେ, ରୁଦ୍ର ଥିଲା ସେ, ତାର ଖାଦ୍ୟ ହେଉଛି ନନଭେଜ ଫୁଡ଼, ରୁଦ୍ରାସନା। ଏବଂ ଯଦି ସବୁକିଛି ଅଯୋଗ୍ୟତା ସତ୍ତ୍ୱେ ଯଦି ଭଗବାନଙ୍କୁ ଆସିଛନ୍ତି, ଯଦି କିଛି ଭଲ ଉଦ୍ଦେଶ୍ୟ, ତଥାପି ସେ ଭଲ ଉଦ୍ଦେଶ୍ୟ ମଧ୍ୟ ନଥିଲା, ଜିଘା ସୟାପି ହରେଇ ଭଗବାନଙ୍କୁ ଆସିଥିଲା। ହରି ହରି ସମସ୍ତଙ୍କର ହରଣ କରନ୍ତି, କିନ୍ତୁ ସିଏ ଭାବୁଥିଲା ହରିକୁ ତାଙ୍କର ଜୀବନକୁ ହରଣ କରିବ, ହରି ସେଥିପାଇଁ ବ୍ୟବହାର କରାଯାଏ ଶବ୍ଦ। ଜିଘା ତାଙ୍କୁ ହରଣ କରିବା ପାଇଁ ଚାହୁଁଥିଲା, ତାଙ୍କର ପ୍ରାଣକୁ ହରଣ କରିବା ପାଇଁ ଚାହୁଁଥିଲା ଏ ପୂତନା। ଏଭଳି ମନ୍ଦ କ'ଣ ମଦ ଇଏ ଥିଲା, ଅଭିଳାଷ ଥିଲା, ଭଲ ଅଭିଳାଷ ମଧ୍ୟ ନଥିଲା, ଜିଘା ସେୟା ଘରେ। କିନ୍ତୁ ସ୍ତନମ ଦତ୍ତ୍ୱାପି, ଯେଉଁ ସ୍ତନ ଦାନ କଲା ସେ ମଧ୍ୟ ଭଲ ସ୍ତନ ଦେଇନାହିଁ, କାହାର ଗୋଟେ ବିଷ ପଡ଼ିକି ଆସିଥିଲା ସେ ସ୍ଥାନରେ ହତ୍ୟା କରିବା ପାଇଁ। କିନ୍ତୁ ସବୁ ଏତେ ସବୁ ଅଯୋଗ୍ୟତା ସତ୍ତ୍ୱେ ଭଗବାନ ତାଙ୍କୁ ସଦ୍ଗତି ପ୍ରଦାନ କଲେ, ତାଙ୍କୁ ନିଜର ମାଆଙ୍କର ସ୍ଥାନ ଯେଉଁ ଦେଇଛନ୍ତି। ମା' ଯଶୋଦା, ତାଙ୍କର ଦୁଇଜଣ ଧାତ୍ରୀ ଅଛନ୍ତି ଅମ୍ବିକା ଏବଂ କିଳିମ୍ବା, ଏମାନଙ୍କୁ ଯେଉଁ ସ୍ଥାନ ଦେଇଛନ୍ତି ସେହି ସ୍ଥାନ ପ୍ରଦାନ କରିଥିଲେ ପୁତନାଙ୍କୁ। ତେଣୁ ଏ ଭକ୍ତି ହେଉଛି ଏଭଳି ଭାବରେ ଅହେତୁକି ଏବଂ ଅପ୍ରତିହତା, କୌଣସି ପରିସ୍ଥିତିରେ ତାକୁ ବାଧା ଦିଆଯାଇପାରିବ ନାହିଁ। ଉଦାହରଣ ହେଉଛନ୍ତି ପ୍ରହ୍ଲାଦ ମହାରାଜ। ପ୍ରହ୍ଲାଦ ମହାରାଜ 5 ବର୍ଷର ବାଳକ, ଛୋଟ ପିଲା, ଏବଂ ସିଏ ଭଗବାନଙ୍କର ଭଜନ କରିବା ପାଇଁ କେତେ ପ୍ରକାର ପ୍ରତିବନ୍ଧକ ତାଙ୍କ ନିଜ ପିତା ଦେଇଥିଲେ। ଭଗବାନଙ୍କର ନାମ ଉଚ୍ଚାରଣ କରିପାରିବୁ ନାହିଁ, ଭଗବାନଙ୍କ ଶରଣ ଯାଇପାରିବୁ ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ରାମ, ନାମ ନେଇପାରିବୁ ନାହିଁ। ସବୁ ପ୍ରକାର ପ୍ରତିବନ୍ଧକ ପ୍ରଦାନ କରିଥିଲେ, କିନ୍ତୁ ହିରଣ୍ୟକଶିପୁର ସମସ୍ତ ପ୍ରତିବନ୍ଧକ ସତ୍ତ୍ୱେ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ସ୍ମରଣ କରୁଥିଲେ। ଭକ୍ତିର ଯେଉଁ 9ଟି ଅଙ୍ଗ ରହିଛନ୍ତି, ପ୍ରହ୍ଲାଦ ମହାରାଜ ହେଉଛନ୍ତି ସ୍ମରଣର ଆଚାର୍ଯ୍ୟ। ଶ୍ରବଣ କୀର୍ତ୍ତନ ପରେ ତୃତୀୟ ସ୍ଥାନ ହେଉଛି ସ୍ମରଣ, ଭଗବାନଙ୍କ ସ୍ମରଣ କରିବା, ଲୀଳାକୁ ଗୁଣକୁ ସ୍ମରଣ କରିବା। ଏ ପ୍ରହ୍ଲାଦ ମହାରାଜ ହେଉଛନ୍ତି ଆଚାର୍ଯ୍ୟ, ସ୍ମରଣର ଆଚାର୍ଯ୍ୟ। ତେଣୁ ଅହେତୁକି ଅପ୍ରତିହତା, ଜୟାତ୍ମା ସୁପ୍ରସିଦ୍ଧତି, ଏହି ଆତ୍ମା ପ୍ରକୃତରେ ତାର ସଦ୍ଗତି ପ୍ରାପ୍ତ ହୋଇପାରିବ, ଆତ୍ମା ଆନନ୍ଦିତ ହୋଇପାରିବ। ତେଣୁ ଆଜି ଆମେ ଯେଉଁ ଭଗବାନଙ୍କର କଥା କହୁଛେ, ଭଗବାନଙ୍କ ନାମ ନେଲେ, ଭଗବାନଙ୍କର ସେବାରେ ନିଯୁକ୍ତ ରହିଲେ, ଜଗନ୍ନାଥ ସେ ତାଙ୍କ ଶରଣରେ ଗଲେ, ଆମେ ଅନାଥ, ଭଗବାନଙ୍କ ଶରଣରେ ନଗଲେ ଆମେ ଅନାଥ ହୋଇକି ରହିଯିବା, ଏ ମୃତ୍ୟୁ ସଂସାର ବର୍ତ୍ତମାନ ଏ ମୃତ୍ୟୁ ପ୍ରାପ୍ତ ହେବା। କିନ୍ତୁ ଯଦି ଆମେ ଭଗବାନଙ୍କ ଶରଣରେ ଯାଇ ଭଗବାନ ସେବାରେ ନିଯୁକ୍ତ ହେବା, ତାହେଲେ ଆମେ ପୁଣି ସନାଥ ହୋଇଯିବା। ସନାଥ ସ୍ୱାମୀ ଭକ୍ତିରେ ତାଙ୍କୁ ସୁନ୍ଦର ଏସବୁଟି ରହିଛନ୍ତି, କାମାଧିନାଙ୍କ ଦିନାଙ୍କ ଦିଧା ଏସବୁଟି ଅଛନ୍ତି, ଆମେ ଅନାଥ ହୋଇକି ରହିଛେ। କିନ୍ତୁ ଯଦି ଭଗବାନଙ୍କ ଶରଣରେ ଯିବା, ତାହେଲେ ଆମେ ସନାଥ ହୋଇଯିବା, ଆନନ୍ଦରେ ରହିପାରିବା, ମୃତ୍ୟୁ ସଂସାରକୁ ପାର ହୋଇଯିବା। ମୃତ୍ୟୁର ମୂର୍ଦ୍ଧ୍ନି ପଦମ ଗତ୍ୱା, ପଦମ ଗଚ୍ଛନ୍ତି ଧ୍ରୁବ ମହାରାଜଙ୍କ ଉଦାହରଣ ଦିଆଯାଏ। ଧ୍ରୁବ ମହାରାଜ ଯେତେବେଳେ ତାଙ୍କର ସିଦ୍ଧି ପ୍ରାପ୍ତ ହୋଇଗଲେ, ସେହି ସମୟରେ ବୈକୁଣ୍ଠ ଲୋକରୁ ବିମାନ ଆସିଲେ ଏବଂ ନନ୍ଦ ସୁନନ୍ଦଙ୍କ ସହିତ ଆସି ପହଞ୍ଚିଗଲେ, ତାଙ୍କୁ ପାଛଟି ନେଉଛନ୍ତି, ଆସନ୍ତୁ ଯିବା ବୈକୁଣ୍ଠ ଲୋକକୁ। ଯେତେବେଳେ ଧ୍ରୁବ ଯାଉଛନ୍ତି, 36,000 ବର୍ଷ ଶାସନ କଲେ, ଯେତେବେଳେ ଯାଉଛନ୍ତି ସେହି ସମୟରେ ମୃତ୍ୟୁ ଆସି ପହଞ୍ଚିଗଲେ। ତେଣୁ ଧ୍ରୁବ ମହାରାଜ ପଚାରିଲେ, କ'ଣ ହେଲା, ଆପଣ କୁଆଡ଼େ ଆସିଲେ? ଯୁବରାଜ, ନା ଆପଣ ମୋତେ ଟିକେ ସ୍ୱୀକାର କରନ୍ତୁ, ଏ ଭୌତିକ ମୃତ୍ୟୁ ସଂସାର ବର୍ତ୍ତମାନ, ଏ ସମସ୍ତେ ଏ ସଂସାର ହେଉଛି ମୃତ୍ୟୁ ସଂସାର, ସମସ୍ତେ ମୃତ୍ୟୁ ପ୍ରାପ୍ତ ହେବେ, ତେଣୁ ଆପଣ ମଧ୍ୟ ମୃତ୍ୟୁ ମୋତେ ପ୍ରାପ୍ତ ହୁଅନ୍ତୁ। ଠିକ୍ ଅଛି, ପ୍ରାପ୍ତ ହେବା। ତେଣୁ ଯମରାଜ ଯେତେବେଳେ ମସ୍ତକ ନୁଆଁଇ ଦେଲେ, ଧ୍ରୁବ ମହାରାଜ କ'ଣ କଲେ, ततो उत्तान पाद पुत्र ददर्श अंतकम आगतम जमराज का आशीर्वाद देखी कौन कले न मृत्यु मूर्धनि पदम दत्वा तंग पदु स्थापन कले जमराज कर मस्तक उपरे आरु रुहा भूत गृहम वैकुंठ विमान आरोहण कले तेणु ये भगवान कर शरण रे गले आम सनात हो जावा जगन्नाथ शरण रे गले आम सनात हो मृत्यु पार हो जावा तेना आज माताजी जो केशरमणी माताजी आत्मार सद्गति निश्चित भाव हम आम भगवान कथा कीर्तन कले भगवान नाम नेले खाली आत्मार सद्गति हम ता नुहे आम समस्त आत्मार सद्गति हम तर पिता पुत्र पुत्रवधु पिला मैंने जहाँ सब अच्छा वंशवर जो मैंने अच्छा संसार में से मैं आत्मार सद्गति हम यम तेनाली तक अनुरोध करूँ से भगवान नाम शरण नियंतु से मृत्यु को पार हो जाए आत्मार सद्गति विधान हो पार तेनालीर कथा विश्रांत पूर्व पचार कथा किसी त्रुटि रहीगला किसी छाड़गलु किसी तार संशय रही सन्देह रही कथा विश्राम दवा जय श्रीमद्भागवतम की जय श्री प्रभुपाद महाराज की जय श्री गुरुदेव की शंभे गौर भक्तवृंद की ताई गौर प्रमाणे
विश्राम को मु अनुरोध करती और माँ कौन तुम पिला बड़े शिक्षा देते ये गौर कीर्तन कर कौन सब शिक्षा देते आपन को
आराम से चलिए चार।